ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 18 ଦିନ ବିତାଇବା ପରେ ଆଜି ପୃଥିବୀକୁ ଫେରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ରୁଷରୁ ତୈଳ, ଗ୍ୟାସ୍ ଓ ୟୁରାନିୟମ୍ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତକୁ 22 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ପରେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର 3ଟି କୋଠାର ପୁନଃ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଆଜି ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେଇ 2024 ପାଇଁ କଳିଙ୍ଗରତ୍ନ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଓଡ଼ିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର 5ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି କହିଥିଲେ, ଦେଶରେ ବିଜ୍ଞାନ କ୍ଷେତ୍ରରେ ହେଉଥିବା ନୂତନ ଅଗ୍ରଗତି ଯୋଗୁଁ ଅନେକଗୁଡ଼ିଏ ରୋଗର ଚିକିତ୍ସା ସୁବିଧା ସମ୍ଭବ ହୋଇପାରିଛି। ଏହି ଅବସରରେ ରାଷ୍ଟ୍ରପତି 643 ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଧାରୀଙ୍କୁ ଡିଗ୍ରୀ ପ୍ରଦାନ ସହ 31 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ। ରାଷ୍ଟ୍ରପତି କହିଥିଲେ,
ଦେଶରେ ବିଜ୍ଞାନ କ୍ଷେତ୍ରରେ ହେଉଥିବା ନୂଆ ନୂଆ ଗବେଷଣା ଦ୍ୱାରା ଅନେକ ରୋଗର ଚିକିତ୍ସା ନିବାରଣର ପଥ ସୁଗମ ହେଉଛି, ଅନେକ ମହାମାରୀର ପ୍ରକୋପ ହ୍ରାସ କରାଯାଇପାରିଛି। ସେଥିପାଇଁ ଡାକ୍ତର, ଗବେଷକ, ସ୍ୱାସ୍ଥ୍ୟ ଓ ସାମାଜିକ କର୍ମୀ ଏବଂ ସରକାର ପ୍ରଶଂସାର ପାତ୍ର। କେତେକ ଲାଇଫ୍ଷ୍ଟାଇଲ୍ ଡିଜିଜ୍ ବର୍ତ୍ତମାନ ଚିନ୍ତାର କାରଣ ହୋଇଛି। ଆଜିକାଲି ବିଭିନ୍ନ ବର୍ଗର ଲୋକମାନେ ମାନସିକ ଚାପ ମଧ୍ୟ ଦେଇ ଗତି କରୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ଉପରେ ପାଠର ଚାପ ଥିବାବେଳେ କର୍ମଚାରୀମାନଙ୍କ ପାଠରେ କାମର ଚାପ ରହିଛି। କେତେକାଂଶରେ ସାମାଜିକ ରୀତିନୀତି ମଧ୍ୟ ଆମ ମା ଭଉଣୀମାନଙ୍କର ମାନସିକ ଚାପର କାରଣ ରହିଛି। ମାନସିକ ଚାପ ଅନେକ ସମୟରେ ଲୋକମାନଙ୍କୁ ଅବସାଦଗ୍ରସ୍ତ କରୁଛି। ମାନସିକ ଅବସାଦର ଚିକିତ୍ସା ପାଇଁ କେବଳ ଔଷଧ ନୁହେଁ, ସଚେତନତା ବା କାଉନ୍ସିଲର ଆବଶ୍ୟକତା ରହିଛି। ମାନସିକ ଶାନ୍ତି ପାଇବାକୁ ହେଲେ ଆମ ଜୀବନଶୈଳୀର ପରିବର୍ତ୍ତନ ଆବଶ୍ୟକ ରହିଛି। ଯୋଗ, ପ୍ରାଣାୟମ ପରି ଆମ ଭାରତୀୟ ଜୀବନ ପଦ୍ଧତିକୁ ଆପଣେଇଲେ ଏସବୁରୁ ଆମେ ମୁକ୍ତ ପାଇପାରିବା।
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଆକ୍ସିୟମ୍ 4 ମିଶନର 3 ଜଣ କ୍ରୁ ସଦସ୍ୟ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 18 ଦିନ ବିତାଇବା ପରେ ଆଜି ପୃଥିବୀକୁ ଫେରିବେ। ଗତକାଲି ମହାକାଶ କେନ୍ଦ୍ରରୁ ଅଲଗା ହେବା ପରେ ସ୍ପେସ୍ ଏକ୍ସ ଡ୍ରାଗନ୍ 22 ଘଣ୍ଟାର ଯାତ୍ରା ଆରମ୍ଭ କରିଛି। ଆଜି ଅପରାହ୍ନ 3ଟାରେ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ଡ୍ରାଗନ୍ କ୍ୟାପ୍ସୁଲ୍ ଅବତରଣ କରିବା ଆଶା କରାଯାଉଛି। ଆକ୍ସିୟମ୍ 4 ମିଶନର ମହାକାଶ ଯାତ୍ରା ଗତ ଜୁନ୍ 25 ତାରିଖରେ ଆରମ୍ଭ ହୋଇଥିଲା। ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶକୁ ଯାଇଥିବା ଦ୍ୱିତୀୟ ଭାରତୀୟ ହୋଇଥିବାବେଳେ 1984 ମହାକାଶଚାରୀ ରାକେଶ ଶର୍ମା ଏହି ସୁଯୋଗ ପାଇଥିଲେ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଶ୍ରୀ ଶୁକ୍ଳା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତ ସମ୍ପର୍କିତ 7ଟି ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିଥିଲେ। ଏହି ପରୀକ୍ଷଣଗୁଡ଼ିକ ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅନୁଷ୍ଠିତ ବିଦାୟୀ ଉତ୍ସବରେ ଶୁଭାଂଶୁ କହିଥିଲେ, ଭାରତ ମହତ୍ୱାକାଂକ୍ଷା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ସେ କହିଥିଲେ, ଭାରତ ଏବେ ବି ମହାକାଶରୁ ସାରେ ଯାହା ସେ ଆଚ୍ଛା ଦେଖାଯାଉଛି। ଭାରତ ନିର୍ଦ୍ଧାରିତ ଲକ୍ଷ୍ୟଠାରୁ 5 ବର୍ଷ ପୂର୍ବରୁ ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର 50% ହାସଲ କରିଛି। ଏହାଫଳରେ ଭାରତ ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ଲାଭ କରିଛି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଜଳବାୟୁ ସମସ୍ୟାର ସମାଧାନ ଖୋଜୁଥିବା ଦେଶଗୁଡ଼ିକୁ ଭାରତ ରାସ୍ତା ଦେଖାଉଛି। ସେ କହିଛନ୍ତି, 2030 ଲକ୍ଷ୍ୟଠାରୁ 5 ବର୍ଷ ପୂର୍ବରୁ 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଶ୍ରୀ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ସବୁଜ ପରିବର୍ତ୍ତନ କ୍ଷେତ୍ରରେ ଅଗ୍ରଗତି ଜାରି ରହିଛି ଏବଂ ଏକ ଆତ୍ମନିର୍ଭରଶୀଳ ଓ ସ୍ଥାୟୀ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି। ପ୍ରଧାନମନ୍ତ୍ରୀଙ୍କ ପିଏମ୍ କୁସୁମ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ସୌର ପାର୍କ ବିକାଶ ଏବଂ ଜାତୀୟ ବାୟୁ ସୌର ହାଇବ୍ରିଡ୍ ନୀତି ଭଳି ପ୍ରମୁଖ କାର୍ଯ୍ୟକ୍ରମ ଏହି ପରିବର୍ତ୍ତନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶ୍ୱସ୍ତରରେ ମୁଣ୍ଡପିଛା ଅଙ୍ଗାରକ ନିର୍ଗମନ ହାର କମ୍ ହେବା ସତ୍ତ୍ୱେ ଭାରତ ଏହି ଲକ୍ଷ୍ୟ ପୂରଣ କରିପାରିନଥିବା ଦେଶମାନଙ୍କ ସହିତ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ତୈଳ ଗ୍ୟାସ୍ ଏବଂ ୟୁରାନିୟମ୍ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ପୁଣି 100% ଶୁଳ୍କ ଲାଗୁ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ୟୁକ୍ରେନ୍ ସହିତ ଯୁଦ୍ଧ ଶେଷ କରିବା ନେଇ ମସ୍କୋର ବିରୋଧାଭାସରେ ସେ ଅସନ୍ତୁଷ୍ଟ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ଟ୍ରମ୍ପ କହିଛନ୍ତି ଯଦି ରୁଷ ୟୁକ୍ରେନ୍ ସହିତ ଶାନ୍ତି ଚୁକ୍ତି ନ କରେ ତେବେ ଏହି ଅତିରିକ୍ତ ଶୁଳ୍କ ଲାଗୁ କରାଯିବ। ଏଥିଲାଗି ସେ 50 ଦିନର ସମୟସୀମା ଦେଇଛନ୍ତି। ଓଡ଼ିଶାରେ ଜଣେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସମ୍ପୃକ୍ତ କଲେଜର ଜଣେ ଅଧ୍ୟାପକଙ୍କ ଦ୍ୱାରା ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣକ 95% ପୋଡ଼ିଯାଇଥିଲେ। ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଏମ୍ସରେ ଛାତ୍ରୀଙ୍କ ପିତାମାତାଙ୍କୁ ଭେଟି ଗଭୀର ଚିନ୍ତା ପ୍ରକଟ କରିଥିଲେ। ସେ ମଧ୍ୟ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ୍ ସେହି କଲେଜର ଜଣେ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ଗିରଫ କରିସାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆୟକର ବିଭାଗ ଦେଶର ବିଭିନ୍ନ ସ୍ଥାନରେ ବଡ଼ ଧରଣର ଯାଞ୍ଚ ଅଭିଯାନ ଆରମ୍ଭ କରିଛି। ଆୟକର ରିଟର୍ଣ୍ଣରେ ଅଧିକ ଛାଡ଼ ପାଇଁ ଦାବି କରୁଥିବା ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକ ବିରୋଧରେ ଏହି ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ ରିଟର୍ଣ୍ଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଏବଂ ମଧ୍ୟସ୍ଥିଙ୍କ ଦ୍ୱାରା କେତେଗୁଡ଼ିଏ ସଂଗଠନ ପରିଚାଳିତ ହେଉଥିବା ଜଣାପଡ଼ିଛି, ଯେଉଁମାନେ ମିଥ୍ୟା ପ୍ରମାଣ ଦର୍ଶାଇ ଅଧିକ କର ଛାଡ଼ ଦାବି କରୁଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଏଭଳି ଜାଲିଆତି ରିଟର୍ଣ୍ଣରେ ମିଥ୍ୟା ତଥ୍ୟ ଦିଆଯାଇଛି। ସନ୍ଦେହଜନକ ପ୍ୟାନ୍ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ତୃତୀୟ ପକ୍ଷର ସହାୟତା ଓ ଆବଶ୍ୟକସ୍ଥଳେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ କରି ଏହା ଜଣାପଡ଼ିଛି। ବିଶେଷକରି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ବିଭାଗ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଏହିଭଳି ପ୍ରମାଣ ମିଳିଛି। ବିଭାଗ ପକ୍ଷରୁ କୁହାଯାଇଛି କିଛି ବର୍ଷ ହେବ ଏସ୍ଏମ୍ଏସ୍ ଏବଂ ଇମେଲ୍ ଜରିଆରେ କରଦାତାମାନଙ୍କୁ ସଠିକ୍ ତଥ୍ୟ ଦର୍ଶାଇ ରିଟର୍ଣ୍ଣ ଦାଖଲ କରିବାକୁ ସୂଚନା ଦିଆଯାଉଛି। ଗତ 4 ମାସରେ ପ୍ରାୟ 40,000 କରଦାତା ସେମାନଙ୍କ ରିଟର୍ଣ୍ଣ ଅପଡେଟ୍ କରିଛନ୍ତି, ଯାହାଫଳରେ 1,000 କୋଟିରୁ ଅଧିକ ମୂଲ୍ୟର ରିଟର୍ଣ୍ଣ ଦାବି ବାତିଲ ହୋଇଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 150 ସ୍ଥାନରେ ଚାଲିଥିବା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆୟକର ବିଭାଗ ପକ୍ଷରୁ ପୁଣି ଥରେ ଆୟର ସଠିକ୍ ବିବରଣୀ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। କ୍ରୀଡ଼ା କ୍ଷେତ୍ରରେ ବିଶ୍ୱସ୍ତରରେ ଭାରତୀୟ କ୍ରୀଡ଼ାବିତ୍ମାନେ ବିଜୟ ଲକ୍ଷ୍ୟ ଆଶାରେ ଉନ୍ନତ ପ୍ରଦର୍ଶନ କରୁଛନ୍ତି। କ୍ରିକେଟ୍, ଫୁଟବଲ, ଚେସ୍ ଏବଂ ବ୍ୟାଡମିଣ୍ଟନରେ ଭାରତୀୟ ଖେଳାଳିମାନଙ୍କ ପ୍ରଚେଷ୍ଟା ଜାରି ରହିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
ଲର୍ଡସ୍ରେ ଅନୁଷ୍ଠିତ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ 22 ରନ୍ରେ ଭାରତକୁ ପରାସ୍ତ କରିଛି। ଏହି ମ୍ୟାଚ୍ର ଦ୍ୱିତୀୟ ଇନିଂସରେ 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ରବୀନ୍ଦ୍ର ଜାଡେଜା 61 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡର ଜୋଫ୍ରା ଆର୍ଚର ଏବଂ ବେନ୍ ଷ୍ଟୋକ୍ସ 3ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପୂର୍ବରୁ ଘରୋଇ ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ 192 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ପ୍ରଥମ ଇନିଂସରେ ଭାରତ ଏବଂ ଇଂଲଣ୍ଡ ଉଭୟ 387 ଲେଖାଏଁ ରନ୍ କରିଥିଲେ। ଏହି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଇଂଲଣ୍ଡ 2-1 ଆଗୁଆ ରହିଛି। ତାସ୍କେଣ୍ଟରେ ଗତକାଲି ରାତିରେ ଅନୁଷ୍ଠିତ ଭାରତର 20 ବର୍ଷରୁ କମ୍ ମହିଳା ଦଳ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ଅନୁଷ୍ଠିତ ଆନ୍ତର୍ଜାତିକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ କରିବାକୁ ସମର୍ଥ ହୋଇଥିଲେ। ଉଜ୍ବେକିସ୍ତାନ ଖେଳର 38ତମ ମିନିଟ୍ରେ ଗୋଲ୍ କରିଥିବା ବେଳେ ଭାରତ 79ତମ ମିନିଟ୍ରେ ଗୋଲ୍ କରିଥିଲା। ଆସନ୍ତା ମାସ ହେବାକୁ ଥିବା ଏଏଫ୍ସି 20 ବର୍ଷର ଏକ ମହିଳା ଏସିଆ କପ୍ ଯୋଗ୍ୟତା ହାସଲ ପାଇଁ ଆସନ୍ତାକାଲି ଭାରତ ଏବଂ ଉଜ୍ବେକିସ୍ତାନ ମଧ୍ୟରେ ଆଉ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଏହି ଯୋଗ୍ୟତା ପର୍ଯ୍ୟାୟରେ ଆସନ୍ତା ଅଗଷ୍ଟ 6 ତାରିଖରେ ଇଣ୍ଡୋନେସିଆ, 8 ତାରିଖରେ ତୁର୍କମେନିସ୍ତାନ ଏବଂ 10 ତାରିଖରେ ମ୍ୟାମାର ସହିତ ଭାରତ ମୁକାବିଲା କରିବ। ବ୍ୟାଡମିଣ୍ଟନରେ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଆଜିଠାରୁ ଆରମ୍ଭ ହୋଇଥିବା ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତର ନେତୃତ୍ୱ ନେଇଛନ୍ତି। ଚେସ୍ରେ ଭାରତର 4 ଜଣ ମହିଳା ଖେଳାଳି ବୈଶାଳୀ, ହାରିକା ହମ୍ପ ଏବଂ ଦିବ୍ୟା ଫିଡେ ମହିଳା ବିଶ୍ୱକପ୍ର ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ 18 ଦିନ ବିତାଇବା ପରେ ଆଜି ପୃଥିବୀକୁ ଫେରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ରୁଷରୁ ତୈଳ ଗ୍ୟାସ୍ ଓ ୟୁରାନିୟମ୍ ଆମଦାନୀ କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତକୁ 22 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।